ଓମ୍ ଶାନ୍ତି। ଆଜି 20 ଜୁନ୍ 2026 ବାପଦାଦାଙ୍କର ସାକାର ମଧୁର ମହାବାକ୍ୟ। ବାବା ସାରେ କହୁଛନ୍ତି, ମିଠେ ବଚେ, ତୁମ ପାଖରେ ଅବିନାଶୀ ଜ୍ଞାନ ରତ୍ନର ଅସରନ୍ତି ସମ୍ପତ୍ତି ରହିଛି, ତୁମେ ସେଗୁଡ଼ିକୁ ଦାନ କର, ତୁମ ଦୁଆରୁ କେହି ବି ଖାଲି ହାତରେ ଫେରି ନ ଯାଆନ୍ତୁ। ପ୍ରଶ୍ନ। ସର୍ବସମ୍ବନ୍ଧର ସାକାରୀନ ବାବା ନିଜର ପିଲାମାନଙ୍କୁ କେଉଁ ଶ୍ରୀମତ ଦେଉଛନ୍ତି? ଉତ୍ତର। ମିଠେ ବଚେ, ନିଜର ବୁଦ୍ଧି ଯୋଗ ଅନ୍ୟ ସବୁଆଡ଼ୁ ତୁଟେଇ କେବଳ ମତେ ମନେ ପକାଓ। ଦୁନିଆର କୌଣସି ବସ୍ତୁ ବା ମିତ୍ର ସମ୍ବନ୍ଧୀ ଆଦି ମନେ ନ ପଡ଼ନ୍ତୁ, କାହିଁକି ନା ଏହି ସମୟରେ ସମସ୍ତେ ଦୁଃଖଦାୟୀ ଅଟନ୍ତି। ଯଦି ବିଶ୍ୱର ମାଲିକ ହେବାକୁ ଚାହୁଁଛ, ତେବେ ନିଶ୍ଚିତ ଭାବରେ 63 ଜନ୍ମର ହିସାବ କିତାବକୁ ଯୁକ୍ତ କରିବାର ପରିଶ୍ରମ କରିବାକୁ ପଡ଼ିବ। ସବୁକିଛି ଭୁଲି ଯଦି ଅଶରୀରୀ ହେବାର ଅଭ୍ୟାସ କରିବ, ତେବେ ହିସାବ କିତାବ ଯୁକ୍ତ ହୋଇଯିବ। ମୁଁ ସର୍ବସମ୍ବନ୍ଧର ସାକାରୀନ ଅର୍ଥାତ୍ ଶ୍ରେଷ୍ଠ ସୁଖଦାତା ଅଟେ। ଓମ୍ ଶାନ୍ତି। ବାପଦାଦା ପିଲାମାନଙ୍କୁ ପଚାରୁଛନ୍ତି ଯେ କାହା ସ୍ମୃତିରେ ବସିଛ? କିଏ କହୁଛନ୍ତି, ଶିବ ବାପାଙ୍କର। ଏହାକୁ ଦୃଢ଼ ସ୍ୱରରେ କହିବା ଦରକାର ଯେ ଆମେ ଶିବ ବାବାଙ୍କ ସ୍ମୃତିରେ ବସିଛୁ। ତୁମ ପିଲାମାନଙ୍କର ଅର୍ଥାତ୍ ଆତ୍ମାମାନଙ୍କର ସମ୍ବନ୍ଧ ଶିବ ବାବାଙ୍କ ସହିତ ରହିଛି। ତୁମେ ଏହାଙ୍କ ଦ୍ୱାରା ଶିବ ବାବାଙ୍କର ସନ୍ତାନ ହୋଇଛ, କାହିଁକି ନା ଶିବ ବାବା ବ୍ରହ୍ମାଙ୍କ ଦ୍ୱାରା ହିଁ ମିଳିଥାନ୍ତି। ବ୍ରହ୍ମାଙ୍କୁ ମଝିରେ ଦଲାଲ ମଧ୍ୟ କୁହାଯାଏ। ତୁମର ଦଲାଲ ସହିତ କୌଣସି ସମ୍ପର୍କ ନାହିଁ, ଇଏ ତ କେବଳ ମଝିରେ ମଧ୍ୟସ୍ଥି ରୂପରେ ଅଛନ୍ତି। ସମସ୍ତଙ୍କର ନେଣଦେଣର ହିସାବ କିତାବ ବାବାଙ୍କ ସହିତ ହେବାର ଅଛି, ୟାଙ୍କ ସହିତ ନୁହେଁ। ୟାଙ୍କର ମଧ୍ୟ ନେଣଦେଣ ବାବାଙ୍କ ସହିତ ରହିଛି। ଇଏ ମଧ୍ୟ ବାବାଙ୍କୁ କହୁଛନ୍ତି, ବାବା, ମୋର ସବୁକିଛି ଆପଣଙ୍କର ଅଟେ। ତୁମକୁ ମଧ୍ୟ ପ୍ରଥମରେ ଏହି ନିଶ୍ଚୟ ରହିଛି ଯେ ମୁଁ ଆତ୍ମା ଅଟେ, ଏବଂ ଆଉ ଗୋଟିଏ ନିଶ୍ଚୟ ମଧ୍ୟ ଅଛି ଯେ ଆମେ ଆତ୍ମାମାନେ ବର୍ତ୍ତମାନ ପରମପିତା ପରମାତ୍ମାଙ୍କଠାରୁ ସମ୍ପତ୍ତି ନେଉଛୁ। ମନ, ବଚନ, କର୍ମ ଏବଂ ଶରୀର, ମନ ଧନରେ ଆମେ ଶିବ ବାବାଙ୍କର ସହଯୋଗୀ ହେଉଛୁ। ଏସବୁ କିଛି ଶିବ ବାବାଙ୍କୁ ଅର୍ପଣ କରିଦେଉଛୁ। ପୁଣି ଶିବ ବାବା ନିର୍ଦ୍ଦେଶ ଦେଉଛନ୍ତି, ଏପରି ଏପରି ଏହି କାର୍ଯ୍ୟ କର, ଏହାକୁ କୁହାଯାଉଛି ଶ୍ରୀମତ୍। ବାବା ନିଜେ କହୁଛନ୍ତି, ମୁଁ ଏହି ପୁରୁଣା ଶରୀରରେ ପ୍ରବେଶ କରୁଛି, ବ୍ରହ୍ମା ମଧ୍ୟ ପତିତରୁ ପାବନ ହେଉଛନ୍ତି। ଏହି କଥା କିଏ କହୁଛନ୍ତି? ଶିବ ବାବା। ଇଏ ମଧ୍ୟ ପବିତ୍ର ହେଉଛନ୍ତି, ୟାଙ୍କର ମଧ୍ୟ ମୋ ସହିତ ହିସାବ କିତାବ ରହିଛି, ଏହାଙ୍କ ସହିତ କାହାର ବି ହିସାବ କିତାବ ନାହିଁ। ତୁମେମାନେ ଚିଠି ଲେଖୁଛ ଶିବ ବାବା ମାର୍ଫତ ବ୍ରହ୍ମା, କିନ୍ତୁ ମାୟା ଏଭଳି ଅଟେ ଯାହାକି ନିରନ୍ତର ମନେ ପକାଇବାକୁ ଦେଉନାହିଁ, ବୁଦ୍ଧି ଯୋଗ ବାରମ୍ବାର ତୁଟେଇ ଦେଉଛି। ଯଦି ଏହି ପୁରୁଷାର୍ଥକୁ ଭଲ ଭାବରେ କରିବ, ତେବେ ଅନ୍ୟ ସବୁକିଛି ଭୁଲି ହୋଇଯିବ, ଶରୀର ମଧ୍ୟ ଭୁଲି ହୋଇଯିବ। ଏହି ଶରୀର ଥିବ, କିନ୍ତୁ ଆତ୍ମାକୁ ଏହି ସବୁ ଜିନିଷ ପ୍ରତି ବିତୃଷ୍ଣା ଆସିବ। ଏହିଭଳି ଅବସ୍ଥାକୁ ସ୍ଥାୟୀ କରିବା ପାଇଁ ଅଭ୍ୟାସ କରିବାକୁ ପଡ଼ିଥାଏ। ଅନ୍ତରେ ଆମକୁ ନିଜର ଶରୀର ମଧ୍ୟ ମନେ ନ ପଡ଼ୁ, ଅନ୍ତରରେ ଆମକୁ ନିଜର ଶରୀର ମଧ୍ୟ ମନେ ନ ପଡ଼ୁ। ବାବା କହୁଛନ୍ତି, ନିଜକୁ ଅଶରୀରୀ ମନେ କରି ମତେ ମନେ ପକାଓ, ମୁଁ ସଦାସର୍ବଦା ଅଶରୀରୀ ଅଟେ। ତୁମେ ମଧ୍ୟ ଅଶରୀରୀ ଥିଲ, ପୁଣି ତୁମେମାନେ ନିଜର ଅଭିନୟ କଲ, ଏବେ ପୁନର୍ବାର ତୁମକୁ ଅଭିନୟ କରିବାକୁ ହେବ। ଏହା ହିଁ ହେଉଛି ମେହନତ। ବିଶ୍ୱର ମାଲିକ ହେବା କ'ଣ କିଛି କମ୍ କଥା କି? ମନୁଷ୍ୟ ହିଁ ବିଶ୍ୱର ମାଲିକ ହୋଇପାରିବ। ଏହି ଦେବତାମାନେ ମଧ୍ୟ ମନୁଷ୍ୟ ଅଟନ୍ତି, କିନ୍ତୁ ଏମାନଙ୍କୁ ଦୈବୀ ଗୁଣ ସମ୍ପନ୍ନ ଦେବତା କୁହାଯାଉଛି। ଲକ୍ଷ୍ମୀନାରାୟଣ ବିଶ୍ୱର ମାଲିକ ଥିଲେ, ଏମାନଙ୍କର ନିଜର ସନ୍ତାନ ମଧ୍ୟ ଥିବେ, ସେହିମାନେ ହିଁ ତାଙ୍କୁ ମା ବାପା ବୋଲି ମାନିବେ। କିନ୍ତୁ ଆଜିକାଲି ମନୁଷ୍ୟ ଅନ୍ଧବିଶ୍ୱାସରେ ଏହି ଲକ୍ଷ୍ମୀନାରାୟଣଙ୍କୁ ତ୍ୱମେବ ମାତାଶ୍ଚ ପିତା କହିଦେଉଛନ୍ତି। ବାସ୍ତବରେ ଏହି ମହିମା ଶିବ ବାବାଙ୍କର ଅଟେ। ଦେବତାମାନଙ୍କର ମହିମା ମଧ୍ୟ ଗାୟନ କରୁଛନ୍ତି, ଆପଣ ସର୍ବଗୁଣ ସମ୍ପନ୍ନ, ଷୋହଳ କଳା ସମ୍ପନ୍ନ, କିନ୍ତୁ ସେମାନଙ୍କର ପୂଜା କାହିଁକି କରୁଛନ୍ତି ଏ କଥା କାହିଁକୁ ଜଣା ନାହିଁ। ଏବେ ତୁମେ ଆଉ ଏଭଳି ମହିମା ଗାୟନ କରିବ ନାହିଁ ଯେ ତୁମେ ମାତା ପିତା। ହଁ, ତୁମେମାନେ ଜାଣିଛ ଶିବ ବାବା ହିଁ ସେହି ନିରାକାର ପରମ ପିତା ପରମାତ୍ମା ଅଟନ୍ତି। ତାଙ୍କଠାରୁ ହିଁ ଅସରନ୍ତି ସୁଖ ମିଳିଥାଏ। ବାକି ଯିଏ ବି ସମ୍ବନ୍ଧୀ ଆଦି ଅଛନ୍ତି ସେମାନଙ୍କଠାରୁ ଦୁଃଖ ହିଁ ମିଳୁଛି। ଇଏ ତ ଜଣେ ହିଁ ସାକାରୀ ନଟନ୍ତି ଯାହାଙ୍କଠାରୁ ସବୁ ସମ୍ବନ୍ଧର ସୁଖ ମିଳିଥାଏ। ସେଥିପାଇଁ ବାବା କହୁଛନ୍ତି, ମାମୁ କକେଇ ଦାଦା ଇତ୍ୟାଦି ସମସ୍ତଙ୍କଠାରୁ ବୁଦ୍ଧିର ଯୋଗ ତୁଟେଇ କେବଳ ମତେ ସ୍ମରଣ କର। ତୁମେ ଗାୟନ ମଧ୍ୟ କରୁଛ, ଦୁଃଖ ହରତା ସୁଖ କରତା ସମସ୍ତଙ୍କର ସଦ୍ଗତି ଦାତା ଜଣେ ହିଁ ଅଟନ୍ତି, ସିଏ ହିଁ ଆମର ସବୁକିଛି ଅଟନ୍ତି। ଲୌକିକ ପିତାଙ୍କଠାରୁ ମଧ୍ୟ ଦୁଃଖ ମିଳିଥାଏ। ବାକି ରହିଲେ ଶିକ୍ଷକ, ଯିଏକି କାହାକୁ ଦୁଃଖ ଦିଅନ୍ତି ନାହିଁ। ଟିଚରଙ୍କ ପାଖକୁ ଯାଇ ପାଠ ପଢ଼ିବା ଦ୍ୱାରା ତୁମେ ଶରୀର ନିର୍ବାହ କରୁଛ। ବିଭିନ୍ନ ପ୍ରକାରର କୌଶଳ ଶିକ୍ଷା ଦେବା ପାଇଁ ଶିକ୍ଷକ ମଧ୍ୟ ଅଛନ୍ତି। ସେମାନେ ସବୁ ଅଳ୍ପ କାଳ ପାଇଁ ଶିକ୍ଷା ଦେଇଥାନ୍ତି। ଭକ୍ତିରେ ମଧ୍ୟ ମହିମା ଏକମାତ୍ର ରାମ ଅର୍ଥାତ୍ ପରମ ପିତା ପରମାତ୍ମାଙ୍କର ହିଁ କରିଥାନ୍ତି, ତାଙ୍କୁ ହିଁ ମନେ ପକାଉଛନ୍ତି। ବାସ୍ତବରେ ଭକ୍ତି ମଧ୍ୟ ଜଣଙ୍କର ହିଁ କରିବା ଉଚିତ। ସେହି ଜଣେ ହିଁ ତୁମକୁ ପୂଜ୍ୟ କରୁଛନ୍ତି। ତମେ ପ୍ରଥମେ କେବଳ ଶିବ ବାବାଙ୍କର ପୂଜା କରୁଛ, ତାକୁ ସତପ୍ରଧାନ ଭକ୍ତି କୁହାଯାଉଛି। ପୁଣି ଆତ୍ମା ମଧ୍ୟ ସତପ୍ରଧାନରୁ ସତ ରଜ ତମ ହୋଇଥାଏ। ତୁମେ ଜାଣୁଛ ଯେ ଆମେମାନେ ଏହି ପୂଜାରୀ ହେଉଛୁ। ତୁମେମାନେ ପ୍ରଥମେ ପ୍ରଥମେ କେବଳ ଏହି ଶିବ ବାବାଙ୍କର ହିଁ ପୂଜା କରୁଛ, ପୁଣି କଳା କମି କମି ଯାଉଛି। ଭକ୍ତି ମଧ୍ୟ ସତ ପ୍ରଧାନରୁ ସତ ରଜ ତମ ହୋଇଥାଏ। ସାରା ଡ୍ରାମା ତୁମ ଉପରେ ହିଁ ତିଆରି ହୋଇଛି। ନିଜେ ହିଁ ପୂଜ୍ୟ, ନିଜେ ହିଁ ପୂଜାରୀ। ଯେଉଁମାନେ ସମ୍ପୂର୍ଣ୍ଣ 84 ଜନ୍ମ ନେଉଛନ୍ତି ସେହିମାନଙ୍କର ହିଁ କାହାଣୀ ଅଟେ। ସେହିମାନଙ୍କୁ ହିଁ ବାବା ଆସି ଶୁଣାଉଛନ୍ତି, ତୁମେ 84 ଜନ୍ମ କିପରି ନେଇଛ। ହିସାବ ହିଁ ସେହିମାନଙ୍କର ଅଟେ। ଯେଉଁମାନେ ପ୍ରଥମେ ପ୍ରଥମେ ପୂଜ୍ୟ ଦେବୀ ଦେବତା ହେଉଛନ୍ତି ସେହିମାନେ ହିଁ ପୂଜାରୀ ହେଉଛନ୍ତି। ବାବା କହୁଛନ୍ତି, ମୁଁ କଳ୍ପ କଳ୍ପ ଆସି ତୁମକୁ ପାଠ ପଢ଼ାଉଛି ଏବଂ ଦେବୀ ଦେବତା ଧର୍ମର ସ୍ଥାପନା କରୁଛି, ରାଜଯୋଗ ଶିଖାଉଛି। ଭଗବାନ ତ ଜଣେ ହିଁ ଅଟନ୍ତି। ସେମାନେ ତ କହୁଛନ୍ତି, ମାଟି ଗୋଡ଼ି ଅଣୁ ପରମାଣୁ ମଧ୍ୟରେ ପରମାତ୍ମା ଅଛନ୍ତି, କିନ୍ତୁ ଏପରି ତ ହୋଇପାରିବ ନାହିଁ। ଭଗବାନଙ୍କର ମହିମା ତ ଅପରମ ଅପାର ଅଟେ। କହୁଛନ୍ତି, ହେ ବାବା, ଆପଣଙ୍କର ଗତି ଏବଂ ମତ ନିଆରା, ଅର୍ଥାତ୍ ତୁମଠାରୁ ଯେଉଁ ଶ୍ରୀମତ ମିଳୁଛି ତାହା ସବୁଠାରୁ ଅଲଗା ଅଟେ। ବାବାଙ୍କୁ ହିଁ କହୁଛନ୍ତି ଗତି ସଦ୍ଗତି ଦାତା ପରମ ପିତା ପରମାତ୍ମା, ତେଣୁ ବୁଦ୍ଧି ଉପରକୁ ଚାଲିଯାଉଛି। ଦୁଃଖ ସମୟରେ ସେ ହିଁ ମନେ ପଡ଼ିଥାନ୍ତି। ଯଦି ରାମ ସୀତା ବୁଦ୍ଧିରେ ଥିବେ ତେବେ ସାରା ରାମାୟଣ ବୁଦ୍ଧିରେ ଆସିଯିବ। ତୁମେ ତ ସେହି ଜଣେ ବାବାଙ୍କୁ ହିଁ ଡାକୁଛ, କେବଳ ଏକମାତ୍ର ବାବାଙ୍କ ବ୍ୟତୀତ ଆଉ କୌଣସି ସାକାରୀ ମନୁଷ୍ୟ ବା ଆକାରୀ ଦେବତାଙ୍କ ସହିତ ବୁଦ୍ଧି ଲଗାଇବାର ନାହିଁ। ପତିତ ପାବନ କେବଳ ଏକମାତ୍ର ବାବା ହିଁ ଅଟନ୍ତି। କୌଣସି ବି ସତ୍ସଙ୍ଗକୁ ଯାଇ ଏହା ଗାୟନ କରୁଛନ୍ତି ଯେ ପତି ତପାବନ ସୀତାରାମ, କିନ୍ତୁ ଅର୍ଥ କିଛି ବି ଜାଣିନାହାନ୍ତି। ଏସବୁ ହେଲା ଭକ୍ତି ମାର୍ଗର ଗାୟନ। ସମସ୍ତେ ରାବଣର ଜେଲରେ ଅଛନ୍ତି। ଭକ୍ତି ମାର୍ଗରେ ମନୁଷ୍ୟ ବହୁତ ବାଟବଣା ହେଉଛନ୍ତି, ଏଠାରେ ବାଟବଣା ହେବାର କୌଣସି କଥା ନାହିଁ। ବାବା ବୁଝାଉଛନ୍ତି ପିଲାମାନଙ୍କୁ ଜ୍ଞାନର ପଏଣ୍ଟ ଗୁଡ଼ିକୁ ବୁଦ୍ଧିର ଭଲ ଭାବରେ ଧାରଣ କରିବାକୁ ହେବ, ପାଠ ନିୟମିତ ପଢ଼ିବାକୁ ହେବ। ଯଦି କୌଣସି କାରଣରୁ ସକାଳୁ ଆସି ନ ପାରୁଛ ତେବେ ଅପରାହ୍ନରେ ଆସିଯିବା ଉଚିତ, କାହାକୁ ବିରକ୍ତ ମଧ୍ୟ କରିବାର ନାହିଁ। ସାରା ଦିନ ପଢ଼ିଛି, କେତେବେଳେ ବି ଯାଇ ପାଠ ପଢ଼ିବା ଦରକାର। ଏହି କନ୍ୟାମାନେ ସକାଳୁ ନେଇ ସନ୍ଧ୍ୟା ପର୍ଯ୍ୟନ୍ତ ସେବାରେ ଉପସ୍ଥିତ ଅଛନ୍ତି। ସାରାଦିନ ସେବା କେନ୍ଦ୍ର ଖୋଲା ରହିଛି। ଯେ କେହି ବି ଆସନ୍ତୁ ତାଙ୍କୁ ରାସ୍ତା ବତାଇବାକୁ ହେବ। ପ୍ରଥମେ ତ ଶୁଣାଇବାକୁ ହେବ, ବିଚାର କର, ତୁମର ଦୁଇ ଜଣ ପିତା ଅଛନ୍ତି, ଦୁଃଖରେ ପାରଲୌକିକ ପିତାଙ୍କୁ ମନେ ପକାଇଥାନ୍ତି ନା। ଏବେ ଶିବ ବାବା କହୁଛନ୍ତି, କେବଳ ମତେ ହିଁ ମନେ ପକାଓ। ମୃତ୍ୟୁ ତ ସମ୍ମୁଖରେ ଉପସ୍ଥିତ। ଏହା ହେଉଛି ମହାଭାରତ ଲଢ଼େଇ ଅଟେ। ଏହା ସେହି ମହାଭାରତ ଲଢ଼େଇ ଅଟେ, ଯଦିଓ ବଡ଼ ବଡ଼ କୋଟିପତି ପଦ୍ମପତି ଅଛନ୍ତି, ବଡ଼ ବଡ଼ ଅଟ୍ଟାଳିକା ଆଦି ତିଆରି କରୁଛନ୍ତି, କିନ୍ତୁ ସେସବୁ କଣ ରହିବ? ଏସବୁ ତ ନଷ୍ଟ ହୋଇଯିବ। ସେମାନେ ଭାବୁଛନ୍ତି କଳିଯୁଗରେ ଆୟୁଷ ଲକ୍ଷ ଲକ୍ଷ ବର୍ଷ ଅଟେ। ଏହାକୁ କୁହାଯାଉଛି ଘୋର ଅନ୍ଧକାର। ଯଦି କାହା ପାଖରେ ଧନ ଅଛି ତେବେ ପଚାରୁଛନ୍ତି ଘର ତିଆରି କରିବୁ? ବାବା କହିବେ, ଯଦି ପଇସା ଅଛି ତେବେ ତିଆରି କର, ଧନ ବି ତ ମାଟିରେ ମିଶିଯିବ। ଏସବୁ ତ ଅସ୍ଥାୟୀ ଅଟେ, ନଚେତ୍ ଏସବୁ ଧନ ସମ୍ପତ୍ତି ମଧ୍ୟ ଚାଲିଯିବ, କିଛି ବି ରହିବ ନାହିଁ। ଭଲେ ଘର ଆଦି ତିଆରି କର, ପୁଣି ସେଥିରେ ଗୀତା ପାଠଶାଳା ପାଇଁ ବ୍ୟବସ୍ଥା ରଖ। ଯିଏ ବି ତୁମ ଦୁଆରକୁ ଆସନ୍ତୁ ତାଙ୍କୁ ଏଭଳି ଭିକ୍ଷା ଦିଅ, ଯାହାଦ୍ୱାରା ସେ ବିଶ୍ୱର ମାଲିକ ହୋଇଯିବେ। ତୁମ ପାଖରେ ଅସରନ୍ତି ଜ୍ଞାନ ଧନ ରହିଛି, ଏତେ ଧନ ଆଉ କାହା ପାଖରେ ନାହିଁ। ତୁମମାନଙ୍କ ଭିତରେ ସବୁଠାରୁ ଧନବାନ ସିଏ ଯାହାଙ୍କ ବୁଦ୍ଧିରେ ବହୁତ ଜ୍ଞାନରତ୍ନ ଭରି ହୋଇ ରହିଛି। ଯେ କେହି ବି ଆସନ୍ତୁ ତୁମେ ତାଙ୍କର ବୁଦ୍ଧିରୂପକ ଝୁଲା ଭରଣା କରିଦିଅ। ତୁମ ପାଖରେ ବହୁତ ସମ୍ପତ୍ତି ରହିଛି, କେବଳ ଏହି ବୋର୍ଡ ଲଗାଇ ଦିଅ, ଆସନ୍ତୁ, ଆମେ ଆପଣଙ୍କୁ ସଦା ସୁଖୀ ସ୍ୱର୍ଗର ସମ୍ପତ୍ତି ପାଇବାର ରାସ୍ତା ବତାଇବୁ। କିନ୍ତୁ ପିଲାମାନଙ୍କ ଭିତରେ ସେହିଭଳି ନିଶା ରହୁନାହିଁ, ଏଠାକୁ ଆସିଲେ ନିଶା ବଢ଼ିଯାଉଛି, କିନ୍ତୁ ବାହାରକୁ ଗଲେ ଭୁଲି ଯାଉଛନ୍ତି। ତୁମ ଭିତରେ ସୌକ ରହିବା ଦରକାର, କେହି ବି ଆସନ୍ତୁ ତାଙ୍କୁ ଏହିଭଳି ରାସ୍ତା ବତାଅ ଯାହାଦ୍ୱାରା ତାଙ୍କର ଜୀବନ ନୌକା ପାରି ହୋଇଯିବ। ତୁମ ପାଖରେ ବହୁତ ପରିମାଣରେ ଧନ ରହିଛି, କେହି ବି ଭିକାରୀ ଆସନ୍ତୁ ବା କେହି ଲକ୍ଷପତି ଆସନ୍ତୁ, କିନ୍ତୁ ତୁମେ ତାଙ୍କୁ ବହୁତ ରତ୍ନ ଦେଇପାରିବ। ବାବା ଏଠାରେ ନିଶା ବଢ଼ାଉଛନ୍ତି, ପୁଣି ତାହା ସଢ଼ା ପାଣି ଭଳି ତୁରନ୍ତ କମ୍ ହୋଇଯାଉଛି। ବାବା ତୁମର ଝଲିକୁ ଅବିନାଶୀ ଜ୍ଞାନ ରତ୍ନରେ ଭରି ଦେଉଛନ୍ତି, କିନ୍ତୁ ତୁମ ଭିତରେ କ୍ରମାନ୍ୱୟରେ ଅଛନ୍ତି। ଯଦି କାହାର ଭାଗ୍ୟରେ ଅଛି ତେବେ ପୂର୍ଣ୍ଣ ରୂପରେ ଧାରଣ କରି ନେଉଛନ୍ତି। ବାବା କହୁଛନ୍ତି, ଚେଷ୍ଟା କରି ତୁମେ ନିରନ୍ତର ୟାଦରେ ରୁହ। ଏମିତି ନୁହେଁ କି ସେଣ୍ଟରକୁ ଯାଇ ଗୋଟିଏ ଜାଗାରେ ବସିଯିବାକୁ ହେବ, ନା ଚାଲିବୁଲି ଯାହା ବି ସମୟ ମିଳୁଛି ବାବାଙ୍କୁ ସ୍ମରଣ କରି ଚାଲ। ହାତରେ କାମ, ଦିଲରେ ଅର୍ଥାତ୍ ବୁଦ୍ଧିରେ ଯୋଗ ବାବାଙ୍କ ସାଥିରେ ରହିଥାଉ। ବାବାଙ୍କୁ ସ୍ମରଣ କରିବା ଦ୍ୱାରା ବହୁତ କଲ୍ୟାଣ ହେବ। ଏକୋଇଶ ଜନ୍ମ ପାଇଁ ଧନବାନ ହୋଇଯାଅ। ଏକୋଇଶ ଜନ୍ମ ପାଇଁ ତୁମେ ଧନବାନ ହୋଇଯାଉଛ। ବେହଦର ପିତା ବେହଦର ବା ଅବିନାଶୀ ସମ୍ପତ୍ତି ଦେଉଛନ୍ତି। ଭାରତ ସ୍ୱର୍ଗ ଥିଲା, ଏବେ ନର୍କ ହୋଇଯାଇଛି। ବାବା କହୁଛନ୍ତି, ଏବେ ମତେ ମନେ ପକାଓ, ତେବେ ତୁମର ଆତ୍ମା ସତପ୍ରଧାନ ହୋଇଯିବ। ବାବାଙ୍କୁ ସ୍ମରଣ କରିବା ଦ୍ୱାରା ନିଶା ଚଢ଼ିବ। ଆମ ଭଳି ଧନବାନ ସୃଷ୍ଟିରେ ଆଉ କେହି ନାହାନ୍ତି। ବାବା ଯଦି ମନେ ପଡ଼ୁନାହାନ୍ତି ତେବେ ଧନ କେଉଁଠୁ ଆସିବ? ସ୍ୱର୍ଗରେ ତ ତୁମ ପିଲାମାନଙ୍କୁ ଅପାର ସୁଖ ମିଳୁଛି। ଶାସ୍ତ୍ରମାନଙ୍କରେ ତ କେତେ ସବୁ ମନଗଢ଼ା କଥା ଲେଖିଦେଇଛନ୍ତି, ଗାୟନ ମଧ୍ୟ କରୁଛନ୍ତି। ରାମ ରାଜା, ରାମ ପ୍ରଜା, ରାମ ସାହୁକାର ଆଦି ଆଦି ଧର୍ମର ଉପକାର ହେଉ। ପୁଣି କହୁଛନ୍ତି, ରାମଙ୍କର ସୀତା ଚୋରି ହୋଇଗଲା, ବନ୍ଦର ସେନାର ସହଯୋଗ ନେଇଥିଲେ। ଆଗରୁ ଆମେ ନିଜେ ମଧ୍ୟ ପଢ଼ୁଥିଲେ କିନ୍ତୁ କିଛି ବି ବୁଝିପାରୁନଥିଲେ, ଏବେ କେତେ ବୁଝିପାରୁଛ? କେତେ ଆଶ୍ଚର୍ଯ୍ୟଜନକ କଥା ସବୁ ଲେଖିଦେଇଛନ୍ତି। ବାବା କହୁଛନ୍ତି, ମତେ ପ୍ରକୃତିର ଆଧାର ନେବାକୁ ପଡୁଛି। ତ୍ରିମୂର୍ତ୍ତି ଚିତ୍ରରେ ମଧ୍ୟ ବ୍ରହ୍ମା ବିଷ୍ଣୁ ଶଙ୍କରଙ୍କୁ ଦେଖାଉଛନ୍ତି, କିନ୍ତୁ ଏ କଥା ମଧ୍ୟ ଜାଣିନାହାନ୍ତି ଯେ ବିଷ୍ଣୁ କିଏ, କେଉଁଠାରେ ରୁହନ୍ତି। ବିଷ୍ଣୁଙ୍କ ମନ୍ଦିରକୁ ନରନାରାୟଣଙ୍କର ମନ୍ଦିର କହୁଛନ୍ତି, କିନ୍ତୁ ଅର୍ଥ କିଛି ବି ବୁଝୁନାହାନ୍ତି। ବିଷ୍ଣୁଙ୍କର ଏହି ଦୁଇ ରୂପ ଲକ୍ଷ୍ମୀ ନାରାୟଣ ଅଟନ୍ତି। ଯେଉଁମାନେ ସତ୍ୟ ଯୁଗରେ ରାଜତ୍ୱ କରୁଥିଲେ, ଏବେ ତୁମେ ମନୁଷ୍ୟରୁ ଦେବତା ହେଉଛ। କେହି ଯଦି ଆସୁଛନ୍ତି ତେବେ କୁହ, ଏମାନେ ବ୍ରହ୍ମା କୁମାର କୁମାରୀ ଅଟନ୍ତି। ତେବେ ପ୍ରଜାପିତା ବ୍ରହ୍ମା ସମସ୍ତଙ୍କର ପିତା ହେଲେ। ପ୍ରଜା ତ ବହୁତ ଢେର ଅଛନ୍ତି, ନାମ ତ ଶୁଣିଛ ନା, ଭଗବାନ ବ୍ରହ୍ମାଙ୍କ ଦ୍ୱାରା ବ୍ରାହ୍ମଣ ରଚନା କରିଥିଲେ। ବାବା ତ ନିଶ୍ଚିତ ଭାବରେ ପିଲାମାନଙ୍କୁ ସମ୍ପତ୍ତି ଦେଇଥିବେ ନା। ତୁମ ସନ୍ତାନମାନଙ୍କୁ ବିଶ୍ୱର ମାଲିକ କରୁଛନ୍ତି। ତୁମେମାନେ ଶିବ ବାବାଙ୍କ ଠାରୁ ସମ୍ପତ୍ତି ପ୍ରାପ୍ତ କରୁଛ। ଜଣେ ହେଲେ ଲୌକିକ ପିତା, ଆଉ ଜଣେ ହେଲେ ପାରଲୌକିକ ପିତା। ଏବେ ଏଠାରେ ତୁମକୁ ଅଲୌକିକ ପିତା ରୂପରେ ବ୍ରହ୍ମା ବାବା ମିଳିଛନ୍ତି। ଇଏ ତ ହୀରା ବ୍ୟବସାୟୀ ଥିଲେ, ଇଏ କଣ କିଛି ଜାଣିଥିଲେ କି? ୟାଙ୍କ ପାଇଁ କୁହାଯାଉଛି ଯେ ୟାଙ୍କର ବହୁତ ଜନ୍ମର ଶେଷ ଜନ୍ମର ମଧ୍ୟ ଶେଷ ସମୟରେ ୟାଙ୍କ ଭିତରେ ପ୍ରବେଶ କରିଥାଏ। ବାନପ୍ରସ୍ଥି ହେବାର ପ୍ରଥା ମଧ୍ୟ ଭାରତରେ ହିଁ ରହିଛି। ଷାଠିଏ ବର୍ଷ ପରେ ଗୁରୁଙ୍କ ପାଖକୁ ଚାଲି ଯାଇଥାନ୍ତି। ବାବା ୟାଙ୍କ ଭିତରେ ପ୍ରବେଶ କରି କହୁଛନ୍ତି, ଏବେ ତୁମକୁ ଘରକୁ ଯିବାକୁ ହେବ। ମୁକ୍ତି ତ ସମସ୍ତେ ଚାହୁଁଛନ୍ତି, କିନ୍ତୁ ମୁକ୍ତିକୁ କେହି ବି ଜାଣିନାହାନ୍ତି। ବ୍ରହ୍ମରେ ତ କେହି ଲୀନ ହୋଇପାରିବେ ନାହିଁ। ଏହି ସୃଷ୍ଟିର ଚକ୍ର ତ ଘୁରି ଚାଲିଛି, ସମସ୍ତଙ୍କୁ ନିଜର ଅଭିନୟ କରିବାକୁ ହିଁ ପଡ଼ିବ। କହୁଛନ୍ତି, ବିଶ୍ୱର ଇତିହାସ ଭୂଗୋଳର ପୁନରାବୃତ୍ତି ହୋଇଥାଏ। ଏହି ଅନାଦି ଡ୍ରାମା ପୂର୍ବ ନିର୍ମିତ ଅଟେ। ଚୌରାଶୀ ଜନ୍ମର ଅଭିନୟ ତୁମକୁ କରିବାକୁ ହିଁ ପଡ଼ିବ। ଏହା ହେଉଛି ଜ୍ଞାନର ନୃତ୍ୟ। ସେମାନେ ପୁଣି ଡମ୍ବରୁ ଦେଖାଇ ଦେଇଛନ୍ତି। ତେବେ ସୂକ୍ଷ୍ମବତନବାସୀ ଶଙ୍କର ଡମ୍ବରୁ କିପରି ବଜାଇବେ? ବାବା ବୁଝାଇଛନ୍ତି, ତୁମେମାନେ ମାଙ୍କଡ ସଦୃଶ ଥିଲ, ତେବେ ବାବା ତୁମ ଭଳି ମାଙ୍କଡମାନଙ୍କର ସେନାର ସହଯୋଗ ନେଇଛନ୍ତି। ତୁମ ସମ୍ମୁଖରେ ବାପା ଜ୍ଞାନର ଡମ୍ବରୁ ବଜାଉଛନ୍ତି, ତୁମକୁ ଜ୍ଞାନ ଦେଉଛନ୍ତି, ଏବେ ତୁମର ଚେହେରା ଏବଂ ଚରିତ୍ର ଦୁଇଟି ଯାକ ପରିବର୍ତ୍ତନ କରୁଛନ୍ତି। କାମ ଚିତା ଉପରେ ବସି ତୁମେ କଳା ହୋଇଯାଇଛ। ବାବା ପୁଣି ତୁମକୁ ଜ୍ଞାନ ଚିତା ଉପରେ ବସାଇ ତୁମର ରୂପ ଏବଂ ଚରିତ୍ର ଦୁଇଟିକୁ ପରିବର୍ତ୍ତନ କରି ଶ୍ୟାମଳରୁ ଗୋରା ବା ପତିତରୁ ପବିତ୍ର କରିଦେଉଛନ୍ତି। ଏଠାରେ ବାପା କେତେ ନିଶା ଚଢ଼ାଉଛନ୍ତି, ପୁଣି ସେହି ନିଶା କାହିଁକି ସମାପ୍ତ ହୋଇଯାଉଛି? ଆଚ୍ଛା, ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ସମସ୍ତ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ପିତାଙ୍କୁ ସୁପ୍ରଭାତ। ନମସ୍ତେ 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 ବାବା। ଶୁକ୍ରିୟା ଶୁକ୍ରିୟା। ଧାରଣା ପାଇଁ ମୁଖ୍ୟ ସାରାଂଶ। ଧାରଣା ନମ୍ବର ଏକ, ବାପା ଯେଉଁ ଅସରନ୍ତି ଜ୍ଞାନର ଧନ ଦେଇଛନ୍ତି ସେଗୁଡ଼ିକୁ ଧାରଣ କରି ନିଜେ ଧନବାନ ହେବା ସହିତ ଅନ୍ୟ ସମସ୍ତଙ୍କୁ ମଧ୍ୟ ଦାନ କରିବାକୁ ହେବ। ଯିଏ ବି ଆସନ୍ତୁ ତାଙ୍କର ବୁଦ୍ଧି ରୂପୀ ଝୁଲା ଭରିଦେବାକୁ ହେବ। ନମ୍ବର ଦୁଇ, ବାବାଙ୍କର ସ୍ମୃତି ଦ୍ୱାରା ହିଁ କଲ୍ୟାଣ ହେବ। ସେଥିପାଇଁ ଯେତେ ଦୂର ସମ୍ଭବ ଚାଲିବା ବୁଲିବା ସମୟରେ ମଧ୍ୟ ବାବାଙ୍କ ସ୍ମୃତିରେ ରହିବାକୁ ହେବ। ସର୍ବସମ୍ବନ୍ଧର ଭାବ ଏକମାତ୍ର ବାବାଙ୍କଠାରୁ ଅନୁଭବ କରିବାକୁ ହେବ। ପରଦାନ, ସର୍ବଦା ବ୍ୟସ୍ତ ରହିବାର ବିଧି ଦ୍ୱାରା ବ୍ୟର୍ଥ ସଂକଳ୍ପର ଅଭିଯୋଗକୁ ସମାପ୍ତ କରୁଥିବା ସମ୍ପୂର୍ଣ୍ଣ କର୍ମାତୀତ ଭାବ। ବିସ୍ତାର, ସମ୍ପୂର୍ଣ୍ଣ କର୍ମାତୀତ ହେବାରେ ବ୍ୟର୍ଥ ସଂକଳ୍ପର ତୋଫାନ ହିଁ ବିଘ୍ନ ପକାଇଥାଏ। ତେଣୁ ଏହି ବ୍ୟର୍ଥ ସଂକଳ୍ପର ଅଭିଯୋଗକୁ ସମାପ୍ତ କରିବା ପାଇଁ ନିଜର ମନକୁ ସବୁ ସମୟରେ ବ୍ୟସ୍ତ ରଖ। ସମୟକୁ ବୁକିଂ କରିବା ଅର୍ଥାତ୍ ପୂର୍ବ ନିର୍ଦ୍ଧାରଣ କରିବାର ଉପାୟ ଶିଖ। ସାରା ଦିନ ମନକୁ କେଉଁଠି କେଉଁଠି ବ୍ୟସ୍ତ ରଖିବାର ଅଛି ଏହାର କାର୍ଯ୍ୟକ୍ରମ ପ୍ରସ୍ତୁତ କର। ପ୍ରତିଦିନ ନିଜର ମନକୁ ଚାରୋଟି କଥାର ବ୍ୟସ୍ତ ରଖ। ନମ୍ବର ଏକ, ମିଳନ ଅର୍ଥାତ୍ ଆତ୍ମିକ ବାର୍ତ୍ତାଳାପ। ନମ୍ବର ଦୁଇ, ବର୍ଣ୍ଣନ ଅର୍ଥାତ୍ ସେବା। ନମ୍ବର ତିନ, ମଗନ ଏବଂ ନମ୍ବର ଚାରି, ଲଗନ। ଏହାଦ୍ୱାରା ତୁମର ସମୟ ସଫଳ ହୋଇଯିବ ଏବଂ ବ୍ୟର୍ଥର ଅଭିଯୋଗ ସମାପ୍ତ ହୋଇଯିବ। ସ୍ଲୋଗାନ, ସଫଳତାକୁ ପରମାତ୍ମ ଜନ୍ମସିଦ୍ଧ ଅଧିକାର ମନେ କରୁଥିବା ଆତ୍ମା ହିଁ ସର୍ବଦା ପ୍ରସନ୍ନଚିତ ରହିପାରିବ। ସ୍ଲୋଗାନ, ସଫଳତାକୁ ପରମାତ୍ମ ଜନ୍ମସିଦ୍ଧ ଅଧିକାର ମନେ କରୁଥିବା ଆତ୍ମା ହିଁ ସର୍ବଦା ପ୍ରସନ୍ନଚିତ ରହିପାରିବ। ଅବ୍ୟକ୍ତ ଇସାରା, ସର୍ବଦା ହର୍ଷିତ ରହିବା ପାଇଁ ନିଜର ସ୍ୱଭାବକୁ ସରଳ କର ଏବଂ ସହନଶୀଳ ହୁଅ। ସରଳତା ଆଣିବା ପାଇଁ କେବଳ ଗୋଟିଏ କଥା ପ୍ରତି ଧ୍ୟାନ ଦେବା ଜରୁରୀ ଅଟେ, ନିଜର ସ୍ଥିତି ଅର୍ଥାତ୍ ପ୍ରଶଂସା ଆଧାରରେ ନ ହେଉ। କେତେକ ପିଲା କର୍ତ୍ତବ୍ୟର ଫଳ ପାଇବାର ଇଚ୍ଛା ଅଧିକ ରଖିଥାନ୍ତି, ସେଥିପାଇଁ ଯଦି ପ୍ରଶଂସା ନ ମିଳିଲା ତେବେ ତାଙ୍କର ସ୍ଥିତି ହଲଚଲ ହୋଇଯାଏ। ଯଦି ନିନ୍ଦା ମିଳିଗଲା ତେବେ ଯେପରି ଅନାଥ ହୋଇଥାନ୍ତି, ନିଜର ସ୍ଥିତିକୁ ଛାଡ଼ିବା ସହିତ ନିଜର ପିତାଙ୍କୁ ମଧ୍ୟ ଭୁଲି ଯାଆନ୍ତି। ସେଥିପାଇଁ ସ୍ତୁତିର ଆଧାର ଉପରେ ନିଜର ସ୍ଥିତିର ଆଧାର ରଖ ନାହିଁ। ଓମ୍ ଶାନ୍ତି।